ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ମଣିଷ ଜୀବନ ଏଇ ଅଛି ନାହିଁ, ମଣିଷ ଜୀବନ ମଣିଷ ଜୀବନ ତଥାପି ଯେତେ କାଲିର ସପନ, ତଥାପି ଯେତେ କାଲିର ସପନ, କାଲିର ସପନ ମଣିଷ ଜୀବନ ଏଇ ଅଛି ନାହିଁ, ମଣିଷ ଜୀବନ ମଣିଷ ଜୀବନ ଦେଖେ ଯାହା ଆଗାମୀର ପାଣି, ଜାଣେ ନା ସେ କାଲି ସତେ ଆସିବ କି ନାହିଁ। ମନ ଆଖି ଦେଖେ ଯାହା ଆଗାମୀର ପାଣି, ଜାଣେ ନା ସେ କାଲି ସତେ ଆସିବ କି ନାହିଁ। କେହି ତ ଭବେ ନା ରହେ ଜୀବନେ ମରଣ, କେହି ତ ଭବେ ନା ରହେ ଜୀବନେ ମରଣ, ଜୀବନେ ମରଣ ମଣିଷ ଜୀବନ ଏଇ ଅଛି ନାହିଁ, ମଣିଷ ଜୀବନ ମଣିଷ ଜୀବନ ଜୀବନରେ ସତ ମାୟା ପ୍ରଲୋଭନ, ଖୋଜେ ନା ମଣିଷ କେବେ ମରଣ ଜୀବନ। ମିଛ ଜୀବନରେ ସତ ମାୟା ପ୍ରଲୋଭନ, ଖୋଜେ ନା ମଣିଷ କେବେ ମରଣ ଜୀବନ। ଦିଏ ଯା କେବଳ ଭବେ ପ୍ରଭୁଙ୍କ ଶରଣ, ଦିଏ ଯା କେବଳ ଭବେ ପ୍ରଭୁଙ୍କ ଶରଣ, ପ୍ରଭୁଙ୍କ ଶରଣ ମଣିଷ ଜୀବନ ଏଇ ଅଛି ନାହିଁ, ମଣିଷ ଜୀବନ ମଣିଷ ଜୀବନ କେହି ଅଛି ନାହିଁ ମଣିଷ ଜୀବନ ମଣିଷ ଜୀବନ ତଥାପି ଅସରା ଯେତେ କାଲିର ସପନ ତଥାପି ଅସରା ଯେତେ କାଲିର ସପନ କାଲିର ସପନ ମଣିଷ ଜୀବନ ଏଇ ଅଛି ମଣିଷ ଜୀବନ ମଣିଷ ଜୀବନ
ପ୍ରିୟ ବନ୍ଧୁଗଣ ନମସ୍କାର ଆସନ୍ତୁ ଆଜି ମଧ୍ୟ ସେହି ମ୍ୟାଲେରିଆ ରୋଗ ବିଷୟରେ ଅଧିକ କିଛି ଜାଣିବା ଆମେ ବିଗତ ଥର ତା'ର କାରଣ ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଥିଲୁ ବର୍ତ୍ତମାନ ସେହି କାରଣ ବିଷୟରେ ମଧ୍ୟ ଅଧିକ କିଛି ଜାଣିନେବା ଆଜି ଜାଣିବା ପ୍ଲାଜ୍ମୋଡିୟମ୍ର ଜୀବନଚକ୍ର ଲାଇଫ୍ ଷ୍ଟାଇଲ୍ ଅଫ୍ ପ୍ଲାଜ୍ମୋଡିୟମ୍ ମଶା କାମୁଡ଼ିବା ଦ୍ୱାରା ଚଳନକ୍ଷମ ସଂକ୍ରମଣ କ୍ଷମତା ସମ୍ପୂର୍ଣ୍ଣ ସ୍ପୋରୋଜଏଟ୍ ଯାହାକୁ ପରଜୀବୀ ଜୀବନର ପ୍ରଥମ ଆକାର ଭାବରେ କୁହାଯାଏ ମେରୁଦଣ୍ଡୀ ପ୍ରାଣୀର ଦେହରେ ପ୍ରବେଶ କରି ରକ୍ତ ମାଧ୍ୟମରେ ଯକୃତର କୋଷରେ ପ୍ରବେଶ କରେ ଏଠାରେ ଏହାର ଅଲିଙ୍ଗୀ ଜୀବନ ଆରମ୍ଭ ହୋଇ ହଜାର ହଜାର ସଂଖ୍ୟକ ମେରୋଜଏଟ୍ ସୃଷ୍ଟି ହୁଅନ୍ତି ଗୋଟିଏ ମେରୋଜଏଟ୍ ଗୋଟିଏ ଲୋହିତ ରକ୍ତ କଣିକାରେ ପ୍ରବେଶ କରି ସେହି ଅଲିଙ୍ଗୀ ପଦ୍ଧତିରେ ବଂଶ ବିସ୍ତାର କରି 8-24 ମେରୋଜଏଟ୍ ପରିଣତ ହୁଏ ଏତେ ସଂଖ୍ୟକ ମେରୋଜଏଟ୍ ରହିବା ପାଇଁ ଜାଗା ଅଭାବ ହୁଏ ଓ ରକ୍ତକଣିକା ଫାଟିଯାଏ ଏହି ମେରୋଜଏଟ୍ରୁ ଗାମିସାଇଟ୍ସ ତିଆରି ହୁଅନ୍ତି ଏତିକିବେଳେ ସଂକ୍ରମିତ ଲୋକକୁ ମାଇ ଏନୋଫିଲିସ୍ ମଶା କାମୁଡ଼ି ରକ୍ତ ଶୋଷିଲେ ଏହି ଅପରିପକ୍ୱ ଗାମଟୋସାଇଟ୍ ମଶା ଦେହକୁ ଯାଇ ତା'ର ଖାଦ୍ୟ ନଳୀରେ ରହେ ସେଠାରେ ପୁରୁଷ ଓ ସ୍ତ୍ରୀ ଗାମିଟୋସାଇଟ୍ ମିଳିତ ହୋଇ ମିଶିଯାଆନ୍ତି ଓ ଜାଇଗୋଟ୍ରେ ପରିଣତ ହୁଅନ୍ତି ଏହି ଜାଇଗୋଟ୍ ପୁନଶ୍ଚ ସ୍ପୋରୋଜଏଟ୍ରେ ପରିଣତ ହୋଇ ଲାଳଗ୍ରନ୍ଥିକୁ ଯାଇ ରହେ ଏହିଭଳି ତାହାର ଜୀବନଚକ୍ର ଲାଗି ରହେ ମଶା କାମୁଡ଼ିଲେ ତାହାରେ ଶୁଣ୍ଢରେ ଥିବା ଲାଳ ମିଶ୍ରିତ ସ୍ପୋରୋଜଏଟ୍ ଶରୀରକୁ ଯାଇ ରୋଗ ବିସ୍ତାର କରନ୍ତି କେବଳ ମାଇ ଆନୋଫିଲିସ୍ ରକ୍ତ ଶୋଷଣ କରେ ସନ୍ଧ୍ୟାରୁ ଆରମ୍ଭ କରି ରାତି ସାରା ଏହା ରକ୍ତ ଶୋଷଣର କାମରେ ଲାଗିଥାଏ ସଂକ୍ରମିତ ରୋଗ ରକ୍ତ ମାଧ୍ୟମରେ ମଧ୍ୟ ଏବଂ ରକ୍ତ ଗ୍ରହଣ ସମୟରେ ମଧ୍ୟ ବ୍ୟାପିଥାଏ ବାରମ୍ବାର ହେଉଥିବା ମ୍ୟାଲେରିଆ ମ୍ୟାଲେରିଆ 3 କାରଣ ଯୋଗୁଁ ବାରମ୍ବାର ହୁଏ ସେ କାରଣଗୁଡ଼ିକ ହେଲା ପ୍ରଥମ ଚିକିତ୍ସା କରିବା ସତ୍ତ୍ୱେ ଯଦି ପରଜୀବୀ ନିଶେଷ ନ ହୁଅନ୍ତି ଦ୍ୱିତୀୟ ଆଉଥରେ ମଶା କାମୁଡ଼ା ଯୋଗୁଁ ହୁଏ ଏବଂ ତୃତୀୟ ଭାଇଭାକ୍ସ ଓ ଓଭେଲ ଯକୃତରେ ହିପଜଏଟ୍ ସୁପ୍ତ ଭାବରେ ରହି ରକ୍ତକୁ ଆସି ଆଉଥରେ ସଂକ୍ରମଣ କଲେ ଏବଂ ଆକ୍ରମଣ କଲେ ଏହା ସଂକ୍ରମିତ ହୋଇଥାଏ ରକ୍ତରେ ପରଜୀବୀ ନ ମିଳିଲେ ମ୍ୟାଲେରିଆ ଆରୋଗ୍ୟ ହୋଇଗଲା କହିଲେ ଭ୍ରମାତ୍ମକ ହେବ ପି ଭାଇଭାକ୍ସ ସଂକ୍ରମଣ ହେବାର 30 ପରେ ମଧ୍ୟ ଲକ୍ଷଣ ପ୍ରକାଶ ପାଇପାରେ ଏହି ସମୟକୁ ପୁଷ୍ଟି ସମୟ ବା ଇନକ୍ୟୁବେସନ୍ ପିରିୟଡ଼୍ କହନ୍ତି ନାତିଶୀତୋଷ୍ଣ ଜଳବାୟୁରେ ପି ଭାଇଭାକ୍ସର ହିପ୍ନୋଜଏଟ୍ ଶୀତ ଓ ଶୁଖିଲା ଜଳବାୟୁରେ ନିଷ୍ପୃଷ ରହିପାରେ ଓ ରୋଗ ସୃଷ୍ଟି କରେ ନାହିଁ ଏହାର ନିଦାନ ପି ଫାଲ୍ସିପାରମ୍ ମୁଦି ଆକାର ଓ ଗାମଟିସାଇଟ୍ ଆକାରର ହୋଇଥାଏ ମଶା ମଣିଷକୁ ତା'ର ସିରିନ୍ ଛୁଞ୍ଚି ଭଳି ଶୁଣ୍ଢ ସାହାଯ୍ୟରେ ଚମକୁ ଫୋଡ଼ି ରକ୍ତ ଶୋଷେ ସେହି ଶୁଣ୍ଢ ପଥ ଦେଇ ମଶାର ଲାଳ ଗ୍ରନ୍ଥିରେ ଥିବା ମ୍ୟାଲେରିଆ ପରଜୀବୀ ବା ପାରାସାଇଟ୍ ମଣିଷର ରକ୍ତରେ ପ୍ରବେଶ କରେ ଏହି ପାରାସାଇଟ୍ ଶରୀରର ମଣିଷ ଦେହରେ କ୍ରମବିକାଶ ହେଉଥାଏ ଓ ଆକାର ପରିବର୍ତ୍ତନ ହେଉଥାଏ ମଣିଷ ରକ୍ତରେ ପ୍ରବେଶ କରିବା ସମୟରେ ତା'ର ନାମ ସ୍ପୋରୋଜଏଟ୍ ଥାଏ ଏହାର ବିକାଶ ଯକୃତ ଓ ରକ୍ତ ଏହି ଦୁଇ ସ୍ଥାନରୁ ହୁଏ ଯକୃତର କୋଷ ନାମ ହେପାଟୋସାଇଟ୍ ପାରାସାଇଟ୍ ଏହି ହେପାଟୋସାଇଟ୍ରେ 8-30 ଲକ୍ଷଣହୀନ ଭାବରେ ରହି ଅଲିଙ୍ଗୀ ବଂଶ ବିସ୍ତାର କରି ମେରୋଜଏଡ଼ରେ ପରିଣତ ହୁଏ। ଯକୃତ କୋଷ ଫଟେଇ ମେରୋଜଏଡ଼ ବାହାରକୁ ଆସିବା ବେଳେ ଯକୃତର ଘୋଡ଼ଣୀ ସ୍ତରରେ ନିଜେ ଘୋଡ଼େଇ ହୋଇ ଆସିବା ଦ୍ୱାରା ଚିହ୍ନା ପଡ଼େ ନାହିଁ। ଏହା ତାପରେ ରକ୍ତର ଲୋହିତ କଣିକାରେ ପ୍ରବେଶ କରେ। ଲୋହିତ ରକ୍ତ କଣିକାରେ ଅଲିଙ୍ଗି ମଧ୍ୟ ବିସ୍ତାର ହୋଇଥାଏ। ଏହି ବିସ୍ତାର ସମୟରେ କିଛି କିଛି ମେରୋଜଏଡ଼ ରକ୍ତ କଣିକା ଫଟେଇ ବାହାରି ଆସି ଅନ୍ୟ ଲୋହିତ ରକ୍ତ କଣିକାରେ ପ୍ରବେଶ କରନ୍ତି। ସବୁଠାରୁ ବିସ୍ମୟକର ବିଷୟ ଏହି ଯେ ଯକୃତରେ କିଛି ସ୍ପୋରୋଜଏଡ଼ ହିପ୍ନୋଜଏଡ଼ରେ ପରିଣତ ହୁଅନ୍ତି ଓ ଯକୃତରେ 7-10 ମାସ ବା ବର୍ଷ ବର୍ଷ ଧରି ରୁହନ୍ତି। ଏହି ସମୟ ମଧ୍ୟରେ ସୁପ୍ତ ଭାବରେ ରହିବା ପୁଣି ସଚଳ ହୋଇ ପରେ ମେରୋଜଏଡ଼ରେ ପରିଣତ ହୋଇଥାନ୍ତି। ପି ଭାଇଭାକ୍ସ ଜନିତ ମ୍ୟାଲେରିଆ ଏହିଭଳି ଭାବରେ ବହୁତ ଦିନ ଧରି ମଣିଷ ଶରୀର ମଧ୍ୟରେ ରହି ବାରମ୍ବାର ମ୍ୟାଲେରିଆ ସୃଷ୍ଟି କରନ୍ତି। ଲୋହିତ ରକ୍ତକଣିକାରେ ପାରାସାଇଟ୍ର ନ୍ୟୁକ୍ଲିୟସ୍ ପରଜୀବିକ ଗୁଡ଼ିକ ଯକୃତ ଓ ଲୋହିତ ରକ୍ତକଣିକା ମଧ୍ୟରେ ରହିଥିବାରୁ ମଣିଷ ଶରୀରରେ ଥିବା ପ୍ରତିରୋଧକ ବ୍ୟବସ୍ଥା ତାହାର ଟେର ପାଏନି। କିନ୍ତୁ ସଂକ୍ରମିତ ରୋଗ କଣିକା ସବୁ ପ୍ଲିହାରେ ନଷ୍ଟ ହୋଇଯାଇଥାଏ। ଏଥିରୁ ରକ୍ଷା ପାଇବା ନିମନ୍ତେ ପି ଫାଲ୍ସିଫାରମ୍ ଛୋଟ ଛୋଟ ରକ୍ତନାଳୀରେ କାନ୍ଥରେ ଏକ ପ୍ରକାର ଅଠାଳିଆ ପ୍ରୋଟିନ୍ ଦ୍ୱାରା ଲାଖି ଯାଆନ୍ତି। ଏଣୁ ଏମାନେ ପ୍ଲିହା ମଧ୍ୟକୁ ନ ଯାଇପାରି ବଞ୍ଚିଯାଆନ୍ତି। ଏହି ସରୁ ରକ୍ତନାଳୀରେ ରକ୍ତ ଯାଇ ନ ପାରିବାରୁ ସଞ୍ଚାଳିତ ଜନିତ ଅସୁବିଧା ହୁଏ। ମସ୍ତିଷ୍କରେ ପରଜୀବୀ ପହଞ୍ଚିଲେ ମସ୍ତିଷ୍କ ମ୍ୟାଲେରିଆ ହୁଏ। ଅଠାଳିଆ ପ୍ରୋଟିନ୍ ଗୁଡ଼ିକ ଅନେକ ପ୍ରକାରର ହୋଇଥିବାରୁ ପ୍ରତିରୋଧ ବ୍ୟବସ୍ଥା ଏହା ବିରୁଦ୍ଧରେ କାମ କରେ ନାହିଁ। ପ୍ରିୟ ବନ୍ଧୁଗଣ, ଆମେ ତ ଆଜି ଜାଣିଲୁ ଏହାର ନିଦାନ ବିଷୟରେ ଏବଂ କାରଣ ବିଷୟରେ। ମୁଁ ଆଶା କରୁଛି ଆମର ଏହି ସୂଚନା ଆପଣ ପ୍ରତ୍ୟେକଙ୍କ ନିମନ୍ତେ ଅତି ଲାଭଦାୟକ ହୋଇଥିବ। ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣ ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ୍ଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସେ ନିଶ୍ଚିତ ବୃଦ୍ଧି କରିବା ଉଚିତ। ବନ୍ଧୁ, ଆମେ ଜହନ ବାପ୍ଟିଜଙ୍କ ବିଷୟରେ ଆ ପୂର୍ବରେ ଶିକ୍ଷା କରିଥିଲୁ, ଚାଲନ୍ତୁ ତାହାଙ୍କ ବିଷୟରେ ଅଧିକ ଆଜି ଆମେ ଶିକ୍ଷା କରିବା। କୁହାଯାଉଛି କିଛି ସମୟ ପାଇଁ ଜାତି ଉପରେ ବାପ୍ଟିଜଙ୍କ ପ୍ରଭାବ ଏହାର ଶାସକ ପୁରୋହିତ କିମ୍ବା ରାଜକୁମାରଙ୍କ ଅପେକ୍ଷା ଅଧିକ ଥିଲା। ଯଦି ସେ ନିଜକୁ ଖ୍ରୀଷ୍ଟ ବୋଲି ଘୋଷଣା କରି ରୋମ୍ ବିରୁଦ୍ଧରେ ବିଦ୍ରୋହ କରିଥାନ୍ତେ, ପୁରୋହିତ ଏବଂ ଲୋକମାନେ ତାଙ୍କ ମାନ୍ୟତାକୁ ଆସିଥାନ୍ତେ। ବିଶ୍ୱରେ ବିଜାତା ଶୟତାନର ଅଭିଳାଷକୁ ଆକର୍ଷିତ କରୁଥିବା ପ୍ରତ୍ୟେକ ବିଚାର ବାପ୍ଟିଜଙ୍କ ଜହନଙ୍କୁ ଅନୁରୋଧ କରିବାକୁ ପ୍ରସ୍ତୁତ ଥିଲା। କିନ୍ତୁ ତାଙ୍କ ଆଗରେ ଥିବା ପ୍ରମାଣ ସହିତ ଶକ୍ତି ସେ ନିରନ୍ତର ଲାଞ୍ଚକୁ ମନା କରିଦେଇଥିଲେ। ତାଙ୍କ ଉପରେ ଧ୍ୟାନ ଦିଆଯାଉଥିବା ସେ ଅନ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ସେ ଦେଖିଲେ ଲୋକପ୍ରିୟତାର ଲହରୀ ନିଜଠାରୁ ଦୂରେଇ ଯାଉଛି। ତ୍ରାଣକର୍ତ୍ତାଙ୍କୁ ଦିନକୁ ଦିନ ତାଙ୍କ ବିଷୟ ଭିଡ଼ କମିଗଲା। ଯେତେବେଳେ ଯୀଶୁ ଜେରୁସାଲମକୁ ଜର୍ଦ୍ଦନ ଅଞ୍ଚଳକୁ ଆସିଲେ, ଲୋକମାନେ ତାହାଙ୍କୁ ଶୁଣିବା ପାଇଁ ଭିଡ଼ ଜମାଇଲେ। ତାଙ୍କ ଶିଷ୍ୟମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଲା। ଅନେକ ବାପ୍ଟିସ୍ମ ପାଇଁ ଆସୁଥିଲେ ଏବଂ ଖ୍ରୀଷ୍ଟ ନିଜେ ବାପ୍ତିଜିତ ହୋଇନଥିବା ବେଳେ ସେ ନିଜ ଶିଷ୍ୟମାନଙ୍କ ଦ୍ୱାରା ଏକ ନିୟମକୁ ଅନୁମତି ଦେଇଥିଲେ। ଏହିପରି ଭାବରେ ସେ ତାଙ୍କର ଅଗ୍ରମୀ ମିଶନ ଉପରେ ନିଜର ମୁଦ୍ରା ଲଗାଇଲେ। କିନ୍ତୁ ଜହନଙ୍କ ଶିଷ୍ୟମାନେ ଯୀଶୁଙ୍କୁ ବଢ଼ୁଥିବା ଲୋକପ୍ରିୟତାକୁ ଈର୍ଷାପ୍ରାୟଣ ପରାୟଣ ଭାବରେ ଦେଖିଲେ। ସେମାନେ ତାଙ୍କ କାର୍ଯ୍ୟକୁ ସମାଲୋଚନା କରିବାକୁ ପ୍ରସ୍ତୁତ ଠିଆ ହୋଇଥିଲେ ଏବଂ କିଛି ସମୟ ପୂର୍ବରୁ ସେମାନେ ଏହି ଘଟଣା ପାଇଲେ ସେମାନଙ୍କ ମଧ୍ୟରେ ଏକ ପ୍ରଶ୍ନ ଉଠିଲା। ଯୁହୁଦୀମାନେ ବାପ୍ତିସ୍ମ ପ୍ରାଣକୁ ପାପରୁ ପରିଷ୍କାର କରିବା ପାଇଁ ଲାଭ କଲେ କି ନାହିଁ? ସେମାନେ କହିଥିଲେ ଯେ ଯୀଶୁଙ୍କ ବାପ୍ତିସ୍ମ ଜହନଙ୍କଠାରୁ ଭିନ୍ନ ଥିଲା। ଶୀଘ୍ର ସେମାନେ ବାପ୍ତିସ୍ମରେ ବ୍ୟବହାର କରିବାକୁ ଉପଯୁକ୍ତ ଶବ୍ଦର ରୂପରେଖା ଏବଂ ଶେଷରେ ବାପ୍ତିଜିତ କରିବାର ଅଧିକାର ବିଷୟରେ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ସହିତ ବିବାଦ କଲେ। ବନ୍ଧୁ, ଜହନଙ୍କ ଶିଷ୍ୟମାନେ ସେମାନଙ୍କ ଅଭିଯୋଗ ସହିତ ତାଙ୍କ ନିକଟକୁ ଆସି କହିଲେ, ରାବଣ, ଯିଏ ଜର୍ଦ୍ଦନ ଆର ପାର୍ଶ୍ୱରେ ଥିଲେ ଯାହାକୁ ତୁମେ ସାକ୍ଷୀ କର, ଦେଖ ସେହି ବାପ୍ତିଜିତ ହୁଏ ଏବଂ ସମସ୍ତ ଲୋକ ତାଙ୍କ ନିକଟକୁ ଆସନ୍ତି। ଏହି ବାକ୍ୟ ମଧ୍ୟରେ ଶୟତାନ ଜହନଙ୍କ ଉପରେ ପ୍ରଲୋଭନ ଦେଖାଇଲେ। ଯଦିଓ ଜହନଙ୍କ ମିଶନ ବନ୍ଦ ହେବାକୁ ଲାଗିଲା, ତଥାପି ଖ୍ରୀଷ୍ଟଙ୍କ କାର୍ଯ୍ୟରେ ବାଧା ଦେବା ପାଇଁ ସମ୍ଭବ ହେଲା। ଯଦି ସେ ନିଜ ପ୍ରତି ସହାନୁଭୂତି ଦେଖାଇଥାନ୍ତେ ଏବଂ ତାଙ୍କୁ ବଦଳାଇ ଦୁଃଖ କିମ୍ବା ନିରାଶ ପ୍ରକାଶ କରିଥାନ୍ତେ, ତେବେ ସେ ମତଭେଦ ଜୀବ ବୁଣିଥାନ୍ତେ, ଈର୍ଷା ଏବଂ ଈର୍ଷାକୁ ଉତ୍ସାହିତ କରିଥାନ୍ତେ ଏବଂ ସୁସମାଚାର ପ୍ରଗତିରେ ବାଧା ସୃଷ୍ଟି କରିଥାନ୍ତେ। ବନ୍ଧୁ, ଜନ୍ ପ୍ରକୃତି ଦ୍ୱାରା ମାନବିକତା ପାଇଁ ସାଧାରଣ ତ୍ରୁଟି ଏବଂ ଦୁର୍ବଳତା ଥିଲେ, କିନ୍ତୁ ଈଶ୍ୱରୀୟ ପ୍ରେମ ସ୍ପର୍ଶତାଙ୍କୁ ପରିବର୍ତ୍ତନ କରିଥିଲା। ସେ ସ୍ୱାର୍ଥପରତା ଏବଂ ଉଚ୍ଚାଭିଳାଷରେ ଦୂଷିତ ପରିବେଶରେ ଏବଂ ଈର୍ଷାର ମିଶା ସମାଠାରୁ ବହୁ ଦୂରେ ରହିଲେ। ସେ ନିଜ ଶିଷ୍ୟମାନଙ୍କ ଅସନ୍ତୋଷକୁ ନେଇ କୌଣସି ସହାନୁଭୂତି ଦେଖାଇଲେ ନାହିଁ, କିନ୍ତୁ ଦର୍ଶାଇଲେ ଯେ ସେ ଖ୍ରୀଷ୍ଟଙ୍କ ସହ ତାଙ୍କର ସମ୍ପର୍କକୁ କେଡ଼େ ସ୍ପଷ୍ଟ ଭାବରେ ବଢ଼ୁଛନ୍ତି ଏବଂ ସେହି ବ୍ୟକ୍ତିଙ୍କୁ ସେ କିପରି ଭାବରେ ସ୍ୱାଗତ କରିଛନ୍ତି ଯାହାଙ୍କ ପାଇଁ ସେ ରାସ୍ତା ପ୍ରସ୍ତୁତ କରିଛନ୍ତି। ଶ୍ରୋତା, ସେହି କହିଥିଲେ ଜଣେ ବ୍ୟକ୍ତି ତାଙ୍କୁ ଦିଆଯିବା ବ୍ୟତୀତ କିଛି ପାଇପାରିବ ନାହିଁ। ସ୍ୱର୍ଗରୁ ଆପଣ ନିଜେ ମୋତେ ସାକ୍ଷୀ ଦିଅନ୍ତି ଯେ ମୁଁ କହିଲି ମୁଁ ଖ୍ରୀଷ୍ଟ ନୁହେଁ, କିନ୍ତୁ ମୁଁ ତାଙ୍କ ଆଗରେ ପଠାଯାଇଛି। ଯାହାର ବର ଅଛି ସେ ବର ଅଟେ, କିନ୍ତୁ ବରର ବନ୍ଧୁ ଯିଏ ଠିଆ ହୋଇ ଶୁଣେ ବରର ସ୍ୱର ତୁ ସେ ବହୁତ ଖୁସି ହୁଏ। ଜନ୍ ନିଜକୁ ସେହି ବନ୍ଧୁ ଭାବରେ ପ୍ରତିନିଧିତ୍ୱ କରିଥିଲେ ଯିଏ ବିବାହ ବନ୍ଧନରେ ଆବଦ୍ଧ ହୋଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବର ଯେତେବେଳେ ବରକୁ ଗ୍ରହଣ କଲା, ସାଙ୍ଗରେ ମିଶନ ପୂରଣ ହେଲା। ସେ ଯେଉଁମାନଙ୍କ ମିଳନକୁ ପ୍ରୋତ୍ସାହିତ କରିଥିଲେ ସେମାନଙ୍କ ଖୁସିରେ ସେ ଆନନ୍ଦିତ ହେଲେ। ତେଣୁ ଲୋକମାନଙ୍କୁ ଯୀଶୁଙ୍କ ନିକଟକୁ ପଠାଇବା ପାଇଁ ଜହନଙ୍କୁ ଡକାଯାଇଥିଲା ଏବଂ ତ୍ରାଣକର୍ତ୍ତାଙ୍କ କାର୍ଯ୍ୟର ସଫଳତାର ସାକ୍ଷୀ ହେବା ତାଙ୍କର ଆନନ୍ଦ ଥିଲା। ସେ କହିଥିଲେ, ତେଣୁ ମୋର ଆନନ୍ଦ ପୂର୍ଣ୍ଣ ହୋଇଛି, ସେ ନିଶ୍ଚୟ ବୃଦ୍ଧି ପାଇବ, କିନ୍ତୁ ମୁଁ ନିଶ୍ଚୟ ହ୍ରାସ କରିବି। ମୁକ୍ତିଦାତାଙ୍କୁ ବିଶ୍ୱାସରେ ଦେଖିଲେ ଜହନ ଉଚ୍ଚତାକୁ ଉଠିଲେ। ଆତ୍ମନିର୍ଭରଶୀଳତାର ସେ ମନୁଷ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ନୁହେଁ, ବରଂ ଈଶ୍ୱରଙ୍କ ମେଷଶାବକ ଉପରେ ବିଶ୍ରାମ ନ କରିବା ପର୍ଯ୍ୟନ୍ତ ସେମାନଙ୍କ ଚିନ୍ତାଧାରାକୁ ଉଚ୍ଚ ଏବଂ ଉଚ୍ଚତର କରିବାକୁ ଚେଷ୍ଟା କଲେ। ସେ ନିଜେ କେବଳ ଏକ ସ୍ୱର ମରୁଭୂମିରେ କାନ୍ଦୁଥିଲେ, ବର୍ତ୍ତମାନ ଆନନ୍ଦରେ ସେ ନିରବତା ଏବଂ ଅନ୍ଧକାରକୁ ଗ୍ରହଣ କଲେ, ଯେପରି ସମସ୍ତଙ୍କ ଆଖି ଜୀବନର ଆଲୋକ ଆଡ଼କୁ ଯିବ। ଶ୍ରୋତା, ଯେଉଁମାନେ ଈଶ୍ୱରଙ୍କ ପାଇଁ ଦୂତ ଭାବରେ ସେମାନଙ୍କ ଆହ୍ୱାନର ସତ୍ୟ ଅଟନ୍ତି, ନିଜ ପାଇଁ ସମ୍ମାନ ଖୋଜ ନାହିଁ, ଆତ୍ମାର ପ୍ରେମ ଖ୍ରୀଷ୍ଟଙ୍କ ପ୍ରେମରେ ଘ୍ରାସିତ ହେବ। କୌଣସି ପ୍ରତିଦ୍ୱନ୍ଦ୍ୱିତା ସୁସମାଚାର ମୂଲ୍ୟବାନ କାରଣକୁ ନଷ୍ଟ କରିବ ନାହିଁ। ସେମାନେ ଜାଣିବେ ଯେ ବାପ୍ତିଜଙ୍କ ଜହନଙ୍କ ପରି ଘୋଷଣା କରିବା ସେମାନଙ୍କର କାର୍ଯ୍ୟ। ତହି ଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖିଲେ, କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି। ଜହନ 1:29 ବନ୍ଧୁ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ବହି ନାହାନ୍ତି ସେମାନେ ଯୀଶୁଙ୍କୁ ଉଠାଇବେ ଏବଂ ତାଙ୍କ ସହିତ ମାନବିକତା ବୃଦ୍ଧି ପାଇବ କାରଣ ସେ ଅନ କାଲନୀ ବାସୀ ଯାହାଙ୍କର ନାମ ଧର୍ମମୟ ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି ଆମ୍ଭେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଏବଂ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକଙ୍କ ସାଙ୍ଗରେ ହେଁ ବାସ କରୁ ଏହିପରି ଯିଶାୟା ଭବିଷ୍ୟତ ଭକ୍ତଙ୍କ ଦ୍ୱାରା ସେହି ପରମେଶ୍ୱର ପ୍ରକାଶ କରନ୍ତି ବନ୍ଧୁ ଭବିଷ୍ୟତ ଭକ୍ତଙ୍କ ଆତ୍ମା ଶୂନ୍ୟ ହୋଇ ଈଶ୍ୱରଙ୍କ ଆଲୋକରେ ପରିପୂର୍ଣ୍ଣ ହେଲା ସେ ତ୍ରାଣକର୍ତ୍ତା ଗୌରବକୁ ସାକ୍ଷୀ କଲାବେଳେ ତାଙ୍କ ଶବ୍ଦଗୁଡ଼ିକ ନିକୋଡିମସ୍ ସାକ୍ଷାତକାରରେ ଖ୍ରୀଷ୍ଟ ନିଜେ କହିଥିବା ପ୍ରାୟ ଏକ ପ୍ରତିପକ୍ଷ ଥିଲେ ଜନ୍ କହିଥିଲେ ମୁଁ ଆପଣାରୁ କିଛି କରିପାରେ ନାହିଁ ମୁଁ ଯେପରି ଶୁଣେ ସେହିପରି ବିଚାର କରେ ଆଉ ମୋର ବିଚାର ଯଥାର୍ଥ କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନକରି ମୋର ପ୍ରେରଣାକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ ଏହିପରି ଜହନ 5:30 ଯୀଶୁଖ୍ରୀଷ୍ଟ ନିଜ ଆପଣା ଶିଷ୍ୟମାନଙ୍କୁ ପ୍ରକାଶ କରିଥିଲେ ବନ୍ଧୁ ତାହାଙ୍କୁ ଏହା ଘୋଷଣା କରିବା ଯାଇଛି ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ ତେଣୁ ଈଶ୍ୱର ତୁମ୍ଭର ସାଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭର ଅଧିକ ଆନନ୍ଦ ରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି ଏହିପରି ସାଧୁ ପାଉଲ କହନ୍ତି ହିବ୍ରୁ 1:9 ବନ୍ଧୁ ପିତା ତାହାଙ୍କୁ ଆତ୍ମା ପ୍ରଦାନ କରନ୍ତି ନାହିଁ ତେଣୁ କୃଷ୍ଣଙ୍କ ଅନୁଗାମିନୀମାନଙ୍କ ସହିତ ଆମେ ସ୍ୱର୍ଗର ଆଲୋକ ଗ୍ରହଣ କରିପାରିବା ଯେହେତୁ ଆମେ ନିଜକୁ ଖାଲି କରିବାକୁ ଇଚ୍ଛୁକ ଆମେ ଈଶ୍ୱରଙ୍କ ଚରିତ୍ରକୁ ବୁଝିପାରୁ ନାହିଁ କିମ୍ବା ବିଶ୍ୱାସ ଦ୍ୱାରା କୃଷ୍ଣଙ୍କୁ ଗ୍ରହଣ କରିପାରିବୁ ନାହିଁ ଯେପର୍ଯ୍ୟନ୍ତ ଆମେ କୃଷ୍ଣଙ୍କ ଆଜ୍ଞା ପାଳନ ପାଇଁ ପ୍ରତ୍ୟେକ ଚିନ୍ତାଧାରାର ବନ୍ଦୀ ହେବାକୁ ରାଜି ନ ହେବା ଯେଉଁମାନେ ଏହା କରନ୍ତି ସେମାନଙ୍କୁ ପବିତ୍ର ଆତ୍ମା ବିନା ପରିମାଣରେ ଦିଆଯାଏ କାରଣ କୃଷ୍ଣଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ୱ ଦେହବ ହୋଇ ବାସ କରେ ପୁଣି ସମସ୍ତ ଆଧିପତ୍ୟ ଓ କର୍ତ୍ତପରଣ ସମସ୍ତଙ୍କ ସ୍ୱରୂପ ସେ ଯେ ତାହାଙ୍କ ସହଭାଗିତାରେ ତୁମେମାନେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ ଏହିପରି ସାଧୁ ପାଉଲ କଲସିୟ 2:9-10 ପ୍ରକାଶ କରୁଅଛି ବନ୍ଧୁ ଜହନଙ୍କ ଶିଷ୍ୟମାନେ ଘୋଷଣା କଲେ ଯେ ସମସ୍ତ ଲୋକ ଆସୁଛନ୍ତି କୃଷ୍ଣଙ୍କ ନିକଟକୁ କିନ୍ତୁ ସ୍ପଷ୍ଟ ବୁଝାମଣା ସହିତ ଜହନ କହିଥିଲେ କୌଣସି ଲୋକ ତାଙ୍କର ସାକ୍ଷା ଗ୍ରହଣ କରନ୍ତି ନାହିଁ ବହୁତ କମ୍ ଲୋକ ତାଙ୍କୁ ପାପରୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ କିନ୍ତୁ ଯେ ତାହାଙ୍କର ସାକ୍ଷା ଗ୍ରହଣ କରିଅଛି ଈଶ୍ୱର ଯେ ସତ୍ୟ ଏହା ସେ ମୁଦ୍ରାଙ୍କ କରିଅଛି ଜହନ 3:33 ବନ୍ଧୁ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ଲୋକ ଅନନ୍ତ ଜୀବନ ପାଇବ କୃଷ୍ଣଙ୍କ ବାପ୍ତିସ୍ମ କିମ୍ବା ଜହନଙ୍କ ପାପରୁ ଶୁଦ୍ଧ ହୋଇଥିବାରୁ ବିବାଦର କୌଣସି ଆବଶ୍ୟକତା ନାହିଁ କୃଷ୍ଣଙ୍କର ଅନୁଗ୍ରହ ହିଁ ଆତ୍ମାକୁ ଜୀବନ ପ୍ରଦାନ କରେ କୃଷ୍ଣଙ୍କ ବ୍ୟତୀତ ବାପ୍ତିସ୍ମ ଅନ୍ୟ ସେବା ପରି ଏକ ମୂଲ୍ୟହୀନ ରୂପ ଯେଉଁ ଲୋକ ପୁତ୍ରକୁ ବିଶ୍ୱାସ କରେ ନାହିଁ ସେ ଜୀବନ ଦେଖିବ ନାହିଁ କୃଷ୍ଣଙ୍କ କାର୍ଯ୍ୟର ସଫଳତା ଯାହା ବାପ୍ତିସ୍ମ ଗ୍ରହଣ କରିଥିଲେ ଏହିପରି ଆନନ୍ଦରେ ଜେରୁସାଲେମର କର୍ତ୍ତୃପକ୍ଷକୁ ମଧ୍ୟ ଜଣାଇଲେ ଯାଜକ ଓ ରବିମାନେ ଜହନଙ୍କ ପ୍ରଭାବରେ ଇର୍ଷା ପ୍ରୟାଣ ହେଲେ ଯେତେବେଳେ ସେମାନେ ସମାଜ ଗ୍ରହରୁ ବାହାରି ମରୁଭୂମିକୁ ଆସୁଥିଲେ କିନ୍ତୁ ଏଠାରେ ଜଣେ ଥିଲେ ଯିଏକି ଜନତାଙ୍କୁ ଆକର୍ଷିତ କରିବା ପାଇଁ ଅଧିକ ଶକ୍ତି ପାଇଥିଲେ ଇସ୍ରାଏଲର ସେହି ନେତାମାନେ ଜହନଙ୍କ ସହ କହିବାକୁ ଇଚ୍ଛୁକ ନଥିଲେ ସେ ନିଶ୍ଚୟ ବୃଦ୍ଧି କରିବେ କିନ୍ତୁ ମୁଁ ହ୍ରାସ କରିବି ଲୋକମାନଙ୍କୁ ସେମାନଙ୍କ ଠାରୁ ଦୂରେଇ ନେଇଥିବା କାର୍ଯ୍ୟରୁ ଶେଷ କରିବାକୁ ସେମାନେ ଏକ ନୂତନ ସଂକଳ୍ପ ସହିତ ଉଠିଥିଲେ ଯୀଶୁ ଜାଣିଥିଲେ ଯେ ସେମାନେ ନିଜ ଶିଷ୍ୟ ଏବଂ ଜହନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ କୌଣସି ପ୍ରୟାସ କରିବେ ନାହିଁ ସେ ଜାଣିଥିଲେ ଯେ ଝଡ଼ ଏକତ୍ରିତ ହେଉଛି ଯାହା ଜଗତକୁ ଦିଆଯାଇଥିବା ସର୍ବଶ୍ରେଷ୍ଠ ଭବିଷ୍ୟତ ଭକ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ଧ୍ୱଂସ କରିବ। ଭୁଲ ବୁଝାମଣା କିମ୍ବା ମତଭେଦ ପାଇଁ ସମସ୍ତ ଘଟଣାକୁ ଏଡ଼ାଇବାକୁ ଇଚ୍ଛା କରି ସେ ଚୁପଚାପ ନିଜର ପରିଶ୍ରମ ବନ୍ଦ କରି ଗାଲିଲିକୁ ଚାଲିଗଲେ। ଆମେ ମଧ୍ୟ ସତ୍ୟ ପ୍ରତି ବିଶ୍ୱାସ ଥିବାବେଳେ ଅସନ୍ତୋଷ ଏବଂ ଭୁଲ ବୁଝାମଣାର କାରଣ ହୋଇପାରୁ, କାରଣ ଯେତେବେଳେ ଏଇ ଗୁଡ଼ିକ ଉପଯୁକ୍ତ ସେମାନେ ପ୍ରାଣ ହରାନ୍ତି। ସେତେବେଳେ ବି ପରିସ୍ଥିତି ଘଟେ ଯାହା ବିଭାଜନ ହେବାର ଆଶଙ୍କା ସୃଷ୍ଟି କରେ। ଆମେ ଉଦାହରଣ ଅନୁସରଣ କରିବା ଉଚିତ। ଯୀଶୁ ଏବଂ ବାପ୍ତିସ୍ମଙ୍କ ଜହନଙ୍କ ବିଷୟରେ ସଂସ୍କାରକ ଭାବରେ ନେତୃତ୍ୱ ନେବାକୁ ଜହନ ଡକାଇଥିବା କାରଣରୁ ଏହାଦ୍ୱାରା ତାଙ୍କ ଶିଷ୍ୟମାନେ ତାଙ୍କ ଉପରେ ଧ୍ୟାନ ଦେବାର ବିପଦରେ ଥିଲେ। ଅନୁଭବ କଲେ ଯେ କାର୍ଯ୍ୟର ସଫଳତାର ତାଙ୍କ ପରିଶ୍ରମ ଉପରେ ନିର୍ଭର କରେ ଏବଂ ସେ କେବଳ ଏକ ସାଧନ ଯାହାଦ୍ୱାରା ଈଶ୍ୱରଙ୍କ ତିଆରି କରିଥିଲେ ତାହାକୁ ବୁଲିବାକୁ ହେବ ନାହିଁ। କିନ୍ତୁ ଖ୍ରୀଷ୍ଟିଆନ ଚର୍ଚ୍ଚ ମୂଳଦୁଆ ପକାଇବା ପାଇଁ ଜହନଙ୍କ କାର୍ଯ୍ୟ ପର୍ଯ୍ୟନ୍ତ ନୁହେଁ। ଯେତେବେଳେ ସେ ତାଙ୍କର ମିଶନ ପୂରଣ କରିଥିଲେ ଅନ୍ୟ ଏକ କାର୍ଯ୍ୟ କରିବାକୁ ହେବ ଯାହା ତାଙ୍କ ସାକ୍ଷ୍ୟ ପୂରଣ କରିପାରିବ ନାହିଁ। ତାହାଙ୍କର ଶିଷ୍ୟମାନେ ତାହା ବୁଝିପାରିଲେ ନାହିଁ। ଯେତେବେଳେ ସେମାନେ ଦେଖିଲେ ଯେ ଖ୍ରୀଷ୍ଟ କାର୍ଯ୍ୟ କରିବାକୁ ଆସୁଛନ୍ତି ସେମାନେ ଈର୍ଷା ପରାୟଣ ଓ ଅସନ୍ତୁଷ୍ଟ ହେଲେ। ସେମାନେ ବିପଦ ଏବଂ ବି ଅଛି ଈଶ୍ୱର ମଣିଷକୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଡାକନ୍ତି। ବନ୍ଧୁ, ଈଶ୍ୱରଙ୍କ କାର୍ଯ୍ୟ ମନୁଷ୍ୟର ପ୍ରତିମୂର୍ତ୍ତି ଏବଂ ସୁପୁରୁଷ ବହନ କରିବ ବା କରିବା ଉଚିତ ନୁହେଁ। ସମୟ ସମୟରେ ପ୍ରଭୁ ବିଭିନ୍ନ ନେତୃତ୍ୱ ଆଣିବେ ଯାହାଙ୍କ ମାଧ୍ୟମରେ ତାଙ୍କର ଉଦ୍ଦେଶ୍ୟ ସର୍ବୋତ୍ତମ ହୋଇପାରିବ। ଯେଉଁମାନେ ନିଜକୁ ନମ୍ର ହେବାକୁ ଇଚ୍ଛୁକ ସେମାନେ ଖୁସି ବାପିଜୀଙ୍କ ଜହନଙ୍କ ସହ କହିଥିଲେ, ସେ ନିଶ୍ଚୟ ବୃଦ୍ଧି ପାଇବେ କିନ୍ତୁ ମୁଁ ହ୍ରାସ କରିବି। ପ୍ରିୟ ଶ୍ରୋତା, ସେହି ଯୀଶୁଖ୍ରୀଷ୍ଟ ଯିଏକି ଆମ୍ଭମାନଙ୍କ ପାଇଁ ଏହି ପୃଥିବୀକୁ ଆସିଲେ ଆଉ ଆମ୍ଭମାନଙ୍କ ପାଇଁ ସେ ମୃତ୍ୟୁବରଣ କଲେ, ଯେପରି ତାହାଙ୍କ ମୃତ୍ୟୁ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା। ତାହେଲେ ଚାଲନ୍ତୁ ସେହି ଆଶାରେ ଆମେ ସେହି ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛି ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।